ଜୟ ଜଗନ୍ନାଥ। ମହାପ୍ରସାଦର ମହିମା କ'ଣ ଆଜି ଆମେ ଜାଣିବା। ମହାପ୍ରସାଦର ମହିମା ହେଉଛି ସମସ୍ତେ ଏକାଠି ଖାଇପାରିବେ। ମହାପ୍ରସାଦର ମହିମା ହେଉଛି ଆମେ ଘରେ ଯେଉଁ ଚାଉଳ ରାନ୍ଧିଥାଉ ତାହା ଚାଉଳରୁ ଭାତ ହୋଇଥାଏ, କିନ୍ତୁ ବଡ଼ ଦେଉଳରେ ଯେଉଁ ରନ୍ଧା ହୋଇଥାଏ ସେଇଟା ଭାତରୁ ଚାଉଳ ହୋଇଥାଏ। ତ ଏହା ହେଉଛି ସବୁ ମହାପ୍ରସାଦର ମହିମା। ମହାପ୍ରସାଦ ଯେଉଁଠି ଥାଏ ସେଠି କେହି ଭୂତ ପ୍ରେତ ପିଶାଚ କାହାରି ପ୍ରବେଶ ହୋଇପାରେନି। ଏହାକୁ ବଢା ନ ଯାଇ ଗୋଟା କୁଡୁଆରେ ମହାପ୍ରଭୁଙ୍କୁ ସମର୍ପଣ କରାଯାଇଥାଏ, ସେଥିପାଇଁ ଏହାକୁ ଅଭଡ଼ା କୁହାଯାଏ। ମନ୍ଦିର ମଧ୍ୟରେ ଥିବା ଆନନ୍ଦ ବଜାରରେ ଭକ୍ତମାନଙ୍କ ନିମନ୍ତେ ମିଳେ। ଆଜି ଆସନ୍ତୁ ଜାଣିବା ସେହି ମହାପ୍ରସାଦର ରହସ୍ୟ। 144 ବର୍ଷ ଶ୍ରୀକ୍ଷେତ୍ର ଥିଲା ଶ୍ରୀହୀନ। ଶ୍ରୀମନ୍ଦିରର ରୁଦ୍ଧ ସିଂହାସନ ଖାଲି ପଡ଼ିଥିଲା। ଆକ୍ରମଣ ଯୋଗୁଁ ମହାପ୍ରଭୁ ଗୁପ୍ତ ଲୀଳାରେ ଥିଲେ। ଦୁଇ ପୁରୁଷ ଧରି ବନ୍ଦ ରହିଥିଲା ମହାପ୍ରଭୁଙ୍କ ପର୍ବପର୍ବାଣୀ। ଶୂନ୍ୟ ରହିଥିଲା ଶ୍ରୀମନ୍ଦିରର ରତ୍ନବେଦୀ। ଭୋଗ ହେଉନଥିଲା ମହାପ୍ରସାଦ। ମାଦଳା ପାଞ୍ଜିରେ ବର୍ଣ୍ଣନା ରହିଛି ଯେ ସୋନପୁରରେ ମହାପ୍ରଭୁ ଲୀଳାରେ ଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ସମସ୍ତ ନୀତିକାନ୍ତି ତଥା ଯାନିଯାତ୍ରା ଓ ପର୍ବପର୍ବାଣୀ ବନ୍ଦ ରହିଥିଲା। ମହାରାଜା ଯଯାତି କେଶରୀଙ୍କ ସମୟର କଥା। ଗୋବିନ୍ଦ ଦ୍ୱାଦଶୀ ମହାସ୍ନାନ ଯୋଗ ଥାଏ ଆଦି ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। ତାଙ୍କର ସମସ୍ତ ସହଯୋଗରେ ସୋନପୁରର ମହାପ୍ରଭୁ ଶ୍ରୀକ୍ଷେତ୍ରକୁ ଆସିଲେ। 38 ପ୍ରାସାଦଟିଏ ନିର୍ମାଣ କରାଇ ସମସ୍ତ ବିଧିବିଧାନ ସାରି ଚତୁର୍ଦ୍ଧ ମୂର୍ତ୍ତିଙ୍କୁ ରତ୍ନବେଦୀରେ ବିରାଜିତ କରାଇଲେ। ପୁଣି ଶ୍ରୀମନ୍ଦିରକୁ ଉତ୍ସବ ମୁଖର କରାଇବା ନିମନ୍ତେ ତଥା ମହାପ୍ରଭୁଙ୍କ ନୀତି ପର୍ବପର୍ବାଣୀ ଯାନିଯାତ୍ରା ଇତ୍ୟାଦିକୁ ପୁନଃ ପ୍ରଚଳନ କରାଇବାକୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ଯଯାତି କେଶରୀ ପଣ୍ଡିତ ବ୍ରାହ୍ମଣ ସେବକଙ୍କୁ ଡକାଇ ଏକ ସଭାର ଆୟୋଜନ କରାଇଲେ। ସଭା ହେଲା ଓ ସଭାର ନିର୍ଯ୍ୟାସ ବାହାରିଲା। ଶାସ୍ତ୍ରୀୟ ବିଧିରେ ପୂଜା ପାର୍ବଣ ଇତ୍ୟାଦି ପୂର୍ବ ରୀତି ଅନୁଯାୟୀ ବ୍ୟବସ୍ଥା କରାଇବାର ସ୍ଥିର ହେଲା। ଶ୍ରୀମନ୍ଦିରର 36 ନିଯୋଗ ନିଜ ଅଧିକାର ଅନୁଯାୟୀ ମହାପ୍ରଭୁଙ୍କ ସେବା ପୂଜା ଆରମ୍ଭ କଲେ। ବହୁ କାଳ ବନ୍ଦ ହୋଇଯାଇଥିବା ମହାପ୍ରସାଦ ପୁଣି ଭୋଗ ଲାଗିଲା। ମହାପ୍ରସାଦ ବାହାରିବା ପରେ ମହାରାଜା ଚିନ୍ତା କଲେ, ସଭିଏ ଏକାଠି ଏହାକୁ ପଙ୍କ୍ତି ଭୋଜନରେ ସେବନ କରିବେ, କେହି ଆସିଲେ ନାହିଁ। ସାଧୁମାନେ ଗୃହୀଙ୍କ ସହିତ ବସିବାକୁ ଅମଙ୍ଗ ହେଲେ। ବ୍ରାହ୍ମଣ ପଣ୍ଡିତମାନେ ବାବାଜୀଙ୍କ ସହିତ ବସିଲେ ନାହିଁ କି ସେବକଙ୍କ ସାଙ୍ଗରେ ସେବନକୁ ଆସିଲେ ନାହିଁ। ବ୍ରାହ୍ମଣ ସେବକମାନେ ଶୂଦ୍ର ସେବକଙ୍କ ଧାଡ଼ିରେ ରହିବା ନିମନ୍ତେ ଅନିଚ୍ଛା ପ୍ରକାଶ କଲେ। ଉକ୍ତ ଦିନ ମହାପ୍ରସାଦ ସେବନ ହେଲା ନାହିଁ। ମହାପ୍ରସାଦ ସେବନ ଶାସ୍ତ୍ରର ବିଧି ବଖାଣିଲେ ମଧ୍ୟ ଦୁଇ ପୁରୁଷ ଧରି ଛାରଡ଼ା ହୋଇଥିବା ଏହି ମହାନ ପରମ୍ପରାରେ କେହି ନିଜର ମାନସିକତାକୁ ସାମିଲ କରାଇଲେ ନାହିଁ। ମହାରାଜାଙ୍କ ମନ ବିଷାଦରେ ଭରିଗଲା। ମହାପ୍ରଭୁଙ୍କୁ ସ୍ମରଣ କରି ମହାରାଜା ଅଧିଆ ପଡ଼ିଲେ। ପରଦିନ ଅଭଡ଼ା ବାହାରିଲା। ପୁଣି ପୁରୁଣା ପୋଥି କଥା ବିଚାର ବିମର୍ଶ ହେଲା। କେହି କେହି କହିଲେ, ଏହା ସେହି ପୁରୁଣା ବର୍ଣ୍ଣିତ ମହାପ୍ରସାଦ ତ, ଥୋକାଏ ଲୋକ ବସିବାକୁ ରାଜି ହେଲେ। ପୁଣି କେହି କେହି କହିଲେ, ଏହି ମହାପ୍ରସାଦକୁ ପରୀକ୍ଷା କଲେ କ୍ଷତି କ'ଣ। ସେତିକି ବେଳେ ସେହି ବାଟେ ଜଣେ ମୁକ ବ୍ରାହ୍ମଣ ଯାଉଥିବାର ଦେଖି ପଣ୍ଡିତମାନେ କହିଲେ, ଆରେ ଡାକ ଡାକ, ସେହି ମୁକ ବ୍ରାହ୍ମଣ ପୁଅକୁ ଡାକ। ଜଣେ ବାବାଜୀ ବାହାରି କହିଲେ, ମହାରାଜ, ସେହି ମୁକ ବ୍ରାହ୍ମଣକୁ ମହାପ୍ରସାଦ ସେବନ କରିବାକୁ ଦିଆଯାଉ। ଯଦି ସେବନ କରିବା ପରେ ତାର ପାଟି ଖୋଲିଯିବ ତାହେଲେ ଆମେ ଅବଢ଼ା ଖାଇବୁ। ଯଯାତି କେଶରୀ ସାଙ୍ଗେ ସାଙ୍ଗେ ଆଦେଶ ଦେଲେ ମୁକ ବ୍ରାହ୍ମଣଙ୍କୁ ମହାପ୍ରସାଦ ସେବନ କରାଇବା ନିମନ୍ତେ। ବ୍ରାହ୍ମଣ ପୁଅ ଅବଢ଼ା ସେବନ କରି ସନ୍ତୁଷ୍ଟ ହୋଇ ମୁଣ୍ଡରେ ହାତ ପୋଛିଲେ। ଗଙ୍ଗା ଯେପରି ପବିତ୍ର, ସେହିପରି ଦାରୁବ୍ରହ୍ମଙ୍କ ମହାପ୍ରସାଦ ମଧ୍ୟ ପବିତ୍ର। କେହି ଏହାକୁ କଦାପି ସନ୍ଦେହ କରନାହିଁ। ସଭିଏ ହରିବୋଲ ଦେଲେ ଓ ସମସ୍ତେ ଏକାଠି ବସି ମହାପ୍ରସାଦ ସେବନ କରିଲେ। ପରମ ବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କ ସମତୁଲ ଅନ୍ନବ୍ରହ୍ମ ମହାପ୍ରସାଦଙ୍କ ମହାତ୍ମ୍ୟ ଖୋଜି ବସିଲେ ପ୍ରାୟ ସମସ୍ତ ଶାସ୍ତ୍ରରେ ଏହା ମିଳିଥାଏ। ତଥାପି ନିର୍ଦ୍ଦିଷ୍ଟ ଭାବେ ଶ୍ରୀ ମହାପ୍ରସାଦଙ୍କ ମହିମା ବ୍ରହ୍ମପୁରାଣ, ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡ, କପିଳ ସଂହିତା, ବାମଦେବ ସଂହିତା, ବାୟୁ ପୁରାଣ, ବିଷ୍ଣୁ ପୁରାଣ, ଭବିଷ୍ୟ ପୁରାଣ, ପଦ୍ମ ପୁରାଣ, ଗରୁଡ଼ ପୁରାଣ, ନୀଳାଦ୍ରି ମହୋଦୟ, ନାରଦ ପୁରାଣ, ବ୍ରହ୍ମାଣ୍ଡ ପୁରାଣ, ବୃହତ୍ ବିଷ୍ଣୁ ପୁରାଣ, ବ୍ରହ୍ମ ବୈବର୍ତ୍ତ ପୁରାଣ, ରୁଦ୍ର ଜାମଳ, ବିଷ୍ଣୁ ଜାମଳ, ତତ୍ତ୍ୱ ଜାମଳ, ମୁକ୍ତି ଚିନ୍ତାମଣି, ମହାପୁରୁଷ ବିଦ୍ୟା, ଚତୁର୍ବର୍ଗ ଯୋଗେଶ୍ୱର ଇତ୍ୟାଦି ବିଭିନ୍ନ ପୁରାଣ ଓ ତନ୍ତ୍ର ଗ୍ରନ୍ଥ ତଥା ଶାସ୍ତ୍ର ପୁସ୍ତକମାନଙ୍କରେ ବର୍ଣ୍ଣିତ ହୋଇଛି। ଉପରୋକ୍ତ ସମସ୍ତ ଗ୍ରନ୍ଥରେ ମହାପ୍ରସାଦର ବିଶେଷ ଗୁଣାବଳୀ ସହ ଏହାର ପବିତ୍ରତା ବିଷୟରେ ବିଷଦ ଆଲୋଚନା କରାଯାଇଛି। ଶ୍ରୀ ମହାପ୍ରସାଦ ପ୍ରାପ୍ତିକୁ ସ୍ୱତନ୍ତ୍ର ଭାବେ ଅମୃତ ପ୍ରାପ୍ତି ସହ ତୁଳନା ହୋଇଛି, କାରଣ ସବୁ ଶାସ୍ତ୍ର ଏହା ସ୍ୱୀକାର କରିଛନ୍ତି ଯେ ଶ୍ରୀ ମହାପ୍ରସାଦ ଭକ୍ଷଣ କଲେ ଜୀବ ବ୍ରହ୍ମ ପରମ ବ୍ରହ୍ମଙ୍କ ସତ ଉପଲବ୍ଧି କରିଥାଏ। ପ୍ରାବନ୍ଧିକ ଓ ସେବକ ରବୀନ୍ଦ୍ରନାଥ ପ୍ରତିହାରୀଙ୍କ ମତ ହେଉଛି, ଜୀବର ଏକମାତ୍ର ଲକ୍ଷ୍ୟ ହେଉଛି ତା ଆରାଧ୍ୟ ଶ୍ରୀ ଜଗନ୍ନାଥ, ତା ଆରାଧ୍ୟଙ୍କ ପ୍ରସନ୍ନତା ଲାଭ କରିବା। ଶ୍ରୀ ଜଗନ୍ନାଥ ଚେତନା ମଧ୍ୟରେ ଶ୍ରୀ ମହାପ୍ରସାଦ ହେଉଛି ଏକ ପରମ ରହସ୍ୟମୟ ଚେତନାର ଉତ୍ସ। ଏହା ଶ୍ରୀଜୀଉମାନଙ୍କୁ ସମର୍ପିତ ନୈବେଦ୍ୟ କେବଳ ନୁହଁ, ଏକ ସାମଗ୍ରିକ ଆତ୍ମସମର୍ପଣ ଭାବରେ ପ୍ରତୀକ ମଧ୍ୟ। ସେହି ଆତ୍ମସମର୍ପଣ ଭାବ ହିଁ ଜୀବ ମଧ୍ୟରେ ପରିପୂର୍ଣ୍ଣତା ଆଣେ। ସମଗ୍ର ପ୍ରସାଦ ସାମଗ୍ରୀଗୁଡ଼ିକ ନୈବେଦ୍ୟ ରୂପେ ସମର୍ପିତ ହେଲା ପରେ ଶ୍ରୀଜୀଉମାନେ ଏହା ଗ୍ରହଣ କରି ଉଚ୍ଚିଷ୍ଟ କରିଦିଅନ୍ତି। ଯେତେବେଳେ ଜୀବଟିଏ ସେହି ପ୍ରସାଦକୁ ଶ୍ରୀ ମହାପ୍ରସାଦ ଜ୍ଞାନ କରି ଭକ୍ଷଣ କରେ, ସେତେବେଳେ ପାଏ ଆତ୍ମାନନ୍ଦ ଓ ଏକ ପରିପୂର୍ଣ୍ଣତାର ଭାବ। ଜୀବଟି ସର୍ବତ ଭାବେ ମାନସିକ ଶାନ୍ତି ପାଇଁ ଭାବେ ଯେ ପରମ ପୁରୁଷ ଶ୍ରୀ ଜଗନ୍ନାଥଙ୍କ ଅପାର ପ୍ରସନ୍ନତା ଓ କରୁଣା ତାକୁ ମିଳିଯାଇଛି। ଆଗାମୀ ଅଧ୍ୟାୟରେ ଜାଣିବା ଏହି ଭାବ ଭଦ୍ରିକର ପ୍ରକୃତ ରହସ୍ୟ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ। ଧନ୍ୟବାଦ। ଜୟ ଜଗନ୍ନାଥ।